आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 7-15 ବର୍ଷ ବୟସ୍କ ପିଲାଙ୍କ ନିମନ୍ତେ ଆଧାର ବାୟୋମେଟ୍ରିକ୍ ଅପଡେଟ୍କୁ ଦେୟମୁକ୍ତ ଘୋଷଣା କଲା ୟୁଆଇଡିଏଆଇ। ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା 8 ତାରିଖରେ ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ବିହାର ଗସ୍ତରେ ଥିବା ନିର୍ବାଚନ ଆୟୋଗଙ୍କ ଦଳ ଆଜି ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ କରିବେ ଆଲୋଚନା। ଆମେରିକାର ଟେକ୍ସାସରେ ଭାରତୀୟ ଛାତ୍ରଙ୍କ ଗୁଳିକାଣ୍ଡରେ ମୃତ୍ୟୁ ଘଟଣାର ତଦନ୍ତ ନେଇ ସୂଚନା ଦେଲା ଭାରତୀୟ ଦୂତାବାସ ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ରେ ଆଜି ହେବ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା। ଭାରତୀୟ ଏକକ ପରିଚୟ ପ୍ରାଧିକରଣ ୟୁଆଇଡିଏଆଇ 7-15 ବର୍ଷ ବୟସର ପିଲାଙ୍କ ନିମନ୍ତେ ଆଧାର ବାୟୋମେଟ୍ରିକ୍ ଅପଡେଟ୍କୁ ଦେୟମୁକ୍ତ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ବିଷୟ ସ୍ୱଷ୍ଟ କରିଛି। ଚଳିତ ମାସ 1 ତାରିଖରୁ ଲାଗୁ ହୋଇଥିବା ଏହି ଦେୟମୁକ୍ତ ବ୍ୟବସ୍ଥା 1 ବର୍ଷ ପାଇଁ ବଳବତ୍ତର ରହିବ, ଫଳରେ 6 କୋଟିରୁ ଅଧିକ ପିଲା ଉପକୃତ ହୋଇପାରିବେ। ଅନ୍ୟପକ୍ଷରେ 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ଆଧାର ପଞ୍ଜୀକରଣ ନିମନ୍ତେ ନାମ, ଫଟୋ, ଜନ୍ମ ତାରିଖ, ଲିଙ୍ଗ ଏବଂ ଠିକଣା ଆବଶ୍ୟକ। ସେଥିଲାଗି ବାୟୋମେଟ୍ରିକ୍ର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ପ୍ରଚଳିତ ଥିବା ନିୟମ ଅନୁଯାୟୀ ଶିଶୁଟିର ବୟସ 5 ବର୍ଷ ହେବା ପରେ ବାୟୋମେଟ୍ରିକ୍ ଅପଡେଟ୍ କରାଯିବ। ପରବର୍ତ୍ତୀ ସମୟରେ ପୁଣି ଥରେ 15 ବର୍ଷ ବୟସରେ ଏହାକୁ ଆଉଥରେ ଅପଡେଟ୍ କରାଯିବା ଲାଗି କୁହାଯାଇଛି। ପ୍ରଥମ ଏବଂ ଦ୍ୱିତୀୟ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ଦେୟମୁକ୍ତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଥିଲାଗି 125 ଟଙ୍କା ଦେୟ ଦେବାକୁ ପଡ଼ିବ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଚଳିତ ମାସ 8 ତାରିଖରେ 2 ଦିନିଆ ଭାରତ ଗସ୍ତରେ ଆସିବେ। ଭାରତକୁ ଏହା ତାଙ୍କର ପ୍ରଥମ ସରକାରୀ ଗସ୍ତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 9 ତାରିଖରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ମିଳିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଭିଜନ 2035 ରୋଡ୍ମ୍ୟାପ୍ ଅନୁଯାୟୀ ଭାରତ ବ୍ରିଟେନ୍ ବ୍ୟାପକ ରଣନୈତିକ ସହଭାଗିତା ଉପରେ ଏଥିରେ ଆଲୋଚନା ହେବ। ଏହା ଏକ 10 ବର୍ଷିଆ ସମୟବଦ୍ଧ ଯୋଜନା ଯେଉଁଥିରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ଓ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ପ୍ରସଙ୍ଗ ରହିଛି। ଉଭୟ ନେତା ବିଭିନ୍ନ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା ପୂର୍ବକ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଭାଗିଦାରିତାକୁ ଆହୁରି ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ନେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ବ୍ରିଟେନ୍ ପ୍ରତିପକ୍ଷ ଷ୍ଟାର୍ମର୍ ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀର 6ଷ୍ଠ ସଂସ୍କରଣରେ ଯୋଗଦେବା ସହ ସମ୍ବୋଧନ କରିବେ। ଏଥିରେ ଶିଳ୍ପ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ୍ ଏବଂ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିବା ପ୍ରଥମ ଭାରତୀୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଗତକାଲି ନୂଆଦିଲ୍ଲୀରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ସଞ୍ଜୟ କୁମାରଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶିକ୍ଷା ମନ୍ତ୍ରଣାଳୟ କହିଛି ଉଭୟଙ୍କ ମଧ୍ୟରେ ବିକଶିତ ଭାରତ ବିଲ୍ଡାଥନ୍ 2025 ସମ୍ପର୍କରେ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଉଦ୍ରେକ କରିବା ସହ ସୃଜନଶୀଳତା ଓ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ବିଲ୍ଡାଥନ୍ 2025 ସହାୟକ ହେବ। ସୂଚନାଯୋଗ୍ୟ, ଶ୍ରୀ ଶୁକ୍ଳାଙ୍କୁ ବିକଶିତ ଭାରତ ବିଲ୍ଡାଥନ୍ 2025 ପାଇଁ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି। ଭାରତୀୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଆଜି ଆୟୋଗଙ୍କ ଏକ ଦଳ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବେ। ପାଟନାଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୁଲିସ୍ ବିଭାଗ ଏବଂ କେନ୍ଦ୍ରୀୟ ବାହିନୀର ନୋଡାଲ ଅଧିକାରୀମାନେ ଯୋଗଦେବେ। ନିର୍ବାଚନ ଆୟୋଗଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମୀକ୍ଷା କରିବା ଅବସରରେ ଗତକାଲିଠାରୁ ବିହାର ଗସ୍ତରେ ଅଛନ୍ତି। ଆଜି ନିର୍ବାଚନ ଆୟୋଗଙ୍କ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ। ଅପରାହ୍ନରେ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବେ। ଗତକାଲି ଗସ୍ତର ପ୍ରଥମ ଦିନରେ 38 ଜିଲ୍ଲାର ମାଜିଷ୍ଟ୍ରେଟ୍ ଏବଂ ପୁଲିସ୍ ଅଧିକ୍ଷକଙ୍କ ସହ ନିର୍ବାଚନ ଆୟୋଗ ବୈଠକ କରିଥିଲେ। ଆଗାମୀ ବିଧାନସଭା ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ରାଜ୍ୟର 12 ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମଧ୍ୟ ଆୟୋଗ ବୈଠକ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ଟେକ୍ସାସ୍ସ୍ଥିତ ଡେଣ୍ଟନ୍ରେ ଏକ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲେଙ୍କ ମୃତ୍ୟୁ ଘଟଣାରେ ହଷ୍ଟନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି। ମୃତକଙ୍କ ପରିବାର ସହ ଦୂତାବାସ ଯୋଗାଯୋଗରେ ରହିଛି ଏବଂ ସମସ୍ତ ସହାୟତା ଯୋଗାଇ ଦେବା ଲାଗି କହିଛି। ସେଠାକାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଉଛି। ହାଇଦ୍ରାବାଦର ଛାତ୍ର ଚନ୍ଦ୍ରଶେଖର ପୋଲେ ଅଧ୍ୟୟନ ଲାଗି ଆମେରିକା ଯାଇଥିଲେ। ତାଙ୍କ ମୃତ୍ୟୁରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଗୋଆରେ କେତୋଟି ପ୍ରମୁଖ ଯୋଜନାର ଶୁଭାରମ୍ଭ କରିଛନ୍ତି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଶ୍ରୀ ଶାହା ଗୋଆ ସରକାରଙ୍କ ମାଝେ ଘର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ସରକାରୀ ଜମି ଉପରେ ନିର୍ମିତ ବାସଗୃହକୁ ଅଧିକୃତ କରାଇବା ଲାଗି ଅନୁମତି ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଶ୍ରୀ ଶାହା 2,452 କୋଟିରୁ ଅଧିକ ମୂଲ୍ୟର କେତୋଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମବେତ ଜନତାକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଶାହା କହିଥିଲେ, ମାଝେ ଘର ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରର ପ୍ରତିବଦ୍ଧତାକୁ ଦର୍ଶାଉଛି। ସେ କହିଥିଲେ, ଏହି ଯୋଜନା ଫଳରେ ଗୋଆର ଲକ୍ଷାଧିକ ନାଗରିକ ସେମାନଙ୍କ ବାସଗୃହର ମାଲିକାନାସତ୍ୱ ହାସଲ କରିପାରିବେ। ପ୍ରାୟ 11 ଆଇନଗତ ଜଟିଳତାରୁ ସେମାନଙ୍କୁ ମୁକ୍ତି ମିଳିବା ସହ ରାଜ୍ୟର ପ୍ରାୟ ଅର୍ଦ୍ଧାଧିକ ଜନସାଧାରଣ ଲାଭ ପାଇବେ। ଶ୍ରୀ ଶାହା କହିଥିଲେ, ଏହି ଯୋଜନାରେ ଏପର୍ଯ୍ୟନ୍ତ 10 ଲକ୍ଷ ନାଗରିକଙ୍କୁ ସେମାନଙ୍କ ବାସଗୃହ ମାଲିକାନା ସତ୍ତ୍ୱ ମିଳିପାରିଛି।
ମାଝେ ଘର ଯୋଜନା ସିର୍ଫ ଏକ ସରକାରୀ ଯୋଜନା ନାହିଁ, ଓ ଏକ କୁଶଲ ପ୍ରଶାସକ କା ପରିଚାୟକ, ଓ ଏକ ସମ୍ବେଦନଶୀଳ ସରକାର କି ପରିଚାୟକ ହୈ। और वो मोदी जी के नेतृत्व में सभी भारतीय जनता पार्टी की सरकारें जो रिफॉर्म्स के लिए बहुत बारीकी से मेहनत करती हैं, उसका परिचायक। गोवा के नागरिकों के अपने मकान का अधिकार देना, और कल से वो कह पाएंगे कि ये घर, ये माझा घर है, ये बहुत बड़े एक प्रकार से एम्पावरमेंट की निशानी है। इसका उद्देश्य राज्य की लगभग ଆଧି ଆବାଦୀକୁ ସ୍ଥାୟୀ ଔର କାନୁନୀ ଆବାସ ପ୍ରଦାନ କରନା।
ବ୍ରିଟେନ୍ରେ ପାଲେଷ୍ଟାଇନ୍ର ଏକ ନିଷିଦ୍ଧ ଗୋଷ୍ଠୀର କାର୍ଯ୍ୟକୁ ସମର୍ଥନ କରି କେନ୍ଦ୍ରୀୟ ଲଣ୍ଡନରେ ପ୍ରଦର୍ଶନ ସମୟରେ 500 ଜଣଙ୍କୁ ଗିରଫ କରାଯାଇଛି। ମାଞ୍ଚେଷ୍ଟରରେ ଘାତକ ଆକ୍ରମଣ ପରେ ପ୍ରତିବାଦକୁ ସ୍ଥଗିତ ରଖିବା ପାଇଁ ଆହ୍ୱାନ ସତ୍ତ୍ୱେ ପ୍ରଦର୍ଶନ ଜାରି ରହିଛି। ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ଓ ଅନେକ ଇହୁଦୀ ସଂଗଠନ ପ୍ରତିବାଦକାରୀମାନଙ୍କୁ ପ୍ରଦର୍ଶନ ବାତିଲ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନାହିଁ। ପ୍ରଦର୍ଶନକାରୀମାନେ ପାଲେଷ୍ଟାଇନ୍ରେ ନରସଂହାର ବୋଲି କୁହାଯାଉଥିବା ଘଟଣା ପ୍ରତିବାଦରେ ପ୍ରଦର୍ଶନ କରିବା ସହ ପାଲେଷ୍ଟାଇନ୍ର କାର୍ଯ୍ୟକୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷରେ ଜର୍ଜିଆର ରାଜଧାନୀ ତିବିଲିସିରେ ଗତକାଲି ରାଷ୍ଟ୍ରପତି ଭବନ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସରକାର ବିରୋଧୀ ପ୍ରଦର୍ଶନକାରୀ ଏବଂ ପୁଲିସ୍ ମଧ୍ୟରେ ସଂଘର୍ଷ ଘଟିଛି। ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ଲାଗି ସୁରକ୍ଷା ବାହିନୀ ପକ୍ଷରୁ ପାଣି ସ୍ପ୍ରେ କରାଯାଇଥିଲା। ଗତବର୍ଷ ସେଠାରେ ସଂସଦୀୟ ନିର୍ବାଚନ ପରଠାରୁ ଅରାଜକତା ଲାଗି ରହିଛି। ପ୍ରଦର୍ଶନକାରୀମାନେ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରି ତୁରନ୍ତ ନିର୍ବାଚନ କରିବା ଲାଗି ଦାବି କରୁଥିବା ଜଣାପଡ଼ିଛି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମରେ ଭାରତୀୟ ସମୟ ଅପରାହ୍ନ 3 ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାରେ ଭାରତ ତା'ର ପ୍ରଥମ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଡିଏଲ୍ଏସ୍ ଜରିଆରେ 68 ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପାକିସ୍ତାନ 7 ବାଂଲାଦେଶଠାରୁ ପରାସ୍ତ ହୋଇଥିଲା। ଭାରତ ପୂର୍ବରୁ ପାକିସ୍ତାନ ସହ ଖେଳିଥିବା 11 ଯାକ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ବିଜୟ ହାସଲ କରିଛି। ଆଜିର ମ୍ୟାଚ୍ ଜିତିଲେ ଭାରତ ସେମିଫାଇନାଲ୍କୁ ଉନ୍ନୀତ ହେବ। ଗତକାଲି ଆର୍ ପ୍ରେମଦାସ ଷ୍ଟାଡିୟମରେ ବର୍ଷା ଯୋଗୁଁ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବାତିଲ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। 7-15 ବୟସ୍କ ପିଲାଙ୍କ ନିମନ୍ତେ ଆଧାର ବାୟୋମେଟ୍ରିକ୍ ଅପଡେଟ୍କୁ ଦେୟମୁକ୍ତ ଘୋଷଣା କଲା ୟୁଆଇଡିଏଆଇ। ବ୍ୟାପକ ରଣନୈତିକ ସହଭାଗିତା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା 8 ଭାରତ ଗସ୍ତରେ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ବିହାର ଗସ୍ତରେ ଥିବା ନିର୍ବାଚନ ଆୟୋଗଙ୍କ ଦଳ ଆଜି ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହ କରିବା ଆଲୋଚନା। ଆମେରିକାର ଟେକ୍ସାସ୍ରେ ଭାରତୀୟ ଛାତ୍ରଙ୍କ ଗୁଳିକାଣ୍ଡରେ ମୃତ୍ୟୁ ଘଟଣାର ତଦନ୍ତ ନେଇ ସୂଚନା ଦେଲା ଭାରତୀୟ ଦୂତାବାସ। ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ରେ ଆଜି ହେବ ଭାରତ ପାକିସ୍ତାନ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।